ସୌମ୍ୟରଞ୍ଜନ ନାୟକ ବ୍ଲକ ଖତ୍ରପୁର ଜିଲ୍ଲା ଗଞ୍ଜାମ। ମୁଁ କହୁଛି ରାଜ୍ୟର ଆଇନ ଶୃଙ୍ଖଳା ବିଷୟକୁ ନେଇ କିଛି ପ୍ରଶ୍ନ। ବର୍ତ୍ତମାନ ଗଞ୍ଜାମ ତଥା ଓଡ଼ିଶାରେ ଚାଲିଛି ଗୁଣ୍ଡାମାନଙ୍କ ଗୁଣ୍ଡାରାଜ। କହିବାକୁ ଗଲେ ଲୋକ ଭୟଭୀତ, ଆତଙ୍କ କରୁଛନ୍ତି ଆତଙ୍କ ରାଜ। ଆତଙ୍କିତ ଅବସ୍ଥାରେ ଜନସାଧାରଣ କେତେ ସୁରକ୍ଷିତ, ପୁଲିସ କେତେ ବାହାବା ନେଉଛି ଏବଂ କେତେ କାର୍ଯ୍ୟରତ ସଠିକ ଭାବରେ, ଏଇଠୁ ଉଠେ ପ୍ରଶ୍ନ। ଭୁବନେଶ୍ୱରରୁ ଭାୟା ବରହମପୁର ଦେଇ ଆନ୍ଧ୍ରା ଯାଏ ଲମ୍ବିଛି ବାଇକ ଲୁଟେରା ଓ ଚେଲ ଲୁଟେରାଙ୍କ ଏକ ଡକାୟତି ଗ୍ୟାଙ୍ଗ, ଯାହାକୁ ପୁଲିସ ଧରିବାରେ ସକ୍ଷମ ହୋଇଛି। ଅନ୍ତର୍ଜାତୀୟ ଝାମ୍ପୁରା ଟିମ୍ ବୋଲି ମଧ୍ୟ ଏମାନଙ୍କୁ କୁହାଯାଏ। ସୁନା ଗହଣା ବେକରୁ ଝାମ୍ପି ନେବା ଏମାନଙ୍କ କାର୍ଯ୍ୟ। ଭୁବନେଶ୍ୱରରୁ ବାହାରି ଏମାନେ ଭାୟା ବ୍ରହ୍ମପୁର ଦେଇ ଆନ୍ଧ୍ରପ୍ରଦେଶ ପର୍ଯ୍ୟନ୍ତ ଏସବୁ ଲୁଟେରା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରନ୍ତି ଏବଂ ବିଭିନ୍ନ ସମୟରେ ଜାତୀୟ ରାଜପଥରୁ ଲୁଟିବା, ବନ୍ଧୁକ ଦେଖାଇବା, ଖଣ୍ଡା ଧରି ଧରାଇବା, ଏଭଳି କାର୍ଯ୍ୟ କରି ଏମାନେ ବହୁ ବର୍ଷ ହେଲା ପୁଲିସକୁ ଚକମା ଦେଖାଇ ଆସୁଥିଲେ। ଶ୍ରୀକାକୁଲମ ଅଞ୍ଚଳର କିଛି ବ୍ୟକ୍ତି ଏଥିରେ ସାମିଲ ଥିବାର ମଧ୍ୟ ପୁଲିସ ସୂଚନା ପାଇଛି। ବ୍ରହ୍ମପୁର ପୁଲିସ ହାତରେ ବାଜିଛି ସଫଳତା। ସତରେ କେତେ ସଫଳ ଗଞ୍ଜାମ ପୁଲିସ, କେମିତି ଧରାଯିବ ଏହି ଅନ୍ତର୍ଜାତୀୟ ଲୁଟେରାଙ୍କୁ, ତାକୁ ନେଇ ଏବେ ଉଠିଛି ପ୍ରଶ୍ନ। ସତର୍କ ରୁହନ୍ତୁ, ଆପଣଙ୍କ ଚତୁଃପାର୍ଶ୍ୱରେ ଏମାନେ ଘୁରି ବୁଲି ପାରନ୍ତି, ତେଣୁ ଆପଣ ସତର୍କ ରହିବେ, ଜୀବନକୁ ସୁରକ୍ଷା ଦେଇପାରିବେ। ଧନ୍ୟବାଦ। ମୁଁ ସୌମ୍ୟରଞ୍ଜନ।